ହୀଳା ବ୍ରହ୍ମାଣ୍ଡ ପତି ଆହେ ଦୀନ ବନ୍ଧୁ, ପତିତ ଜନ ପାବନ ଆହେ ଜଗ ବନ୍ଧୁ, ଆହେ ହରି ଗର୍ଭହାରି ଆହେ ଇଚ୍ଛାମୟ, ସ୍ୱର୍ଗ ମଞ୍ଚର ସାନ୍ତାଳ ତୁହି ଜଗନ୍ମୟ, ଭୋ ପ୍ରଭୁ ଜଗତନାଥ ଆଦି ନିରାକାର, ତୋହୋ ଆଜ୍ଞାରେ ଜଗତ ସଜନା ସଂହାର, ପୂର୍ଣ୍ଣ ବ୍ରହ୍ମ ଅବତାରେ ତୁ ଅଖିଳ ପତି, ତୋହ ପଦର ଜବିନା ନୁହେ ଗତି ମୁକ୍ତି, ଆଦ୍ୟାଶକ୍ତି ଯୋଗ ମାୟା ସେ ବି ଅବିରତ, ବଶ୍ୟ ହୋଇ ବିଜେ କରିଥାନ୍ତି ହୃଦଗତ, ଗୋପିକା ରମଣ ଦେବ ରାଧିକା ମୋହନ, ଜଳସ୍ଥଳ ଶୂନ୍ୟେ ତୁମ୍ଭେ ସକଳ କାରଣ, ଅଗ୍ନି ବାୟୁ ଭୂମି ବନ ମଣ୍ଡଳ ଜଳଧି, ସଚରାଚର ସଙ୍ଗତି ପୁଣି ନଦ ନଦୀ, ବ୍ରହ୍ମାଣ୍ଡର ନାଥ ତୁମ୍ଭେ କୃପାର ସାଗର, ତୋହ ପଦ ବିନା ନାହିଁ ଆନ ପ୍ରତିକାର, ଉଦ୍ଧରିଧ ରତହିରୁ ଆହେ ଆର୍ତ ତ୍ରାଣ, ରତ୍ନ ସିଂହାସନ ପାଶି ସଦା ମୋହ ମନ, ଜୟ ଜୟ ଜଗନ୍ନାଥ ନୀଳଗିରିବାସୀ, ଜୟ ଜୟ ଜଗନ୍ନାଥ ପରଂ ବ୍ରହ୍ମ ରାଶି, ମୋହଦଧି ତୀରେ ନୀଳ କନ୍ଦର ଉପରେ, ବିଜେ ହୋଇଅଛ ପ୍ରଭୁ ଚତୁର୍ଧାରୁ ପରେ, ସୁଦର୍ଶନ ବଳଭଦ୍ର ଶ୍ରୀହରି ସୁଭଦ୍ରା, ଚତୁର୍ଧାମୂରତି ରୂପେ ହେଲ ଯୋଗ ମୁଦ୍ରା, ଅଷ୍ଟାଙ୍ଗ ଯୋଗ ସମ୍ଭୂତ ପରଜ୍ଞାନମୟୀ, ଜହିଁରେ କୈବଲ୍ୟ ମୁକ୍ତି ହୋଇଛି ଉଦୟ, ବୌଦ୍ଧ ରୂପ ଧରିନାଥ ମୌନେ ବସିଛ, ଅରୂପାନନ୍ଦ ମୂରତି ଭଗତେ ତାରୁଛ, ପାଦ ପାଣି ନାହିଁ ନାସା କନ ଗୁପ୍ତ କରି, ପରଂ ବ୍ରହ୍ମ ଚିଦାନନ୍ଦ ରୂପ ଛ ଧରି, ନୀଳାଞ୍ଚଳେ ଲୀଳାମାନ ଲଗାଇ ଗୋସାଇଁ, ତିନି ରୂପ ପ୍ରକାଶିଛ କଳି ଯୁଗ ପାଇଁ, ନୀଳଗିରି ଜଗନ୍ନାଥ ଚରଣେ ଶରଣ, ଦିନ ଚ୍ୟୁତର ଭବ ଭୟ ନିବାରଣ, କେଉଁ ରୂପ ଧାଇ ତୋର କରିବି ଚଣାଣ, ମୁକତି ପାଇଁ ଅଚ୍ୟୁତି ପଶିଲା ଶରଣ, ମୁକତି ପାଇଁ ଅଚ୍ୟୁତି ପଶିଲା ଶରଣ, ହରି ଓଁ ହରି ଓଁ।